ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଅନ୍ତୋଦୟ ଯୋଜନାରେ 2,25,000 ନୂତନ ପକ୍କା ଘର ନିର୍ମାଣ ନେଇ କ୍ୟାବିନେଟ୍ରେ ନିଷ୍ପତ୍ତି। କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ 314 ବ୍ଲକ୍ରେ ନିର୍ମାଣ ହେବ ଷ୍ଟାଡିୟମ୍। ରାଜ୍ୟରେ ମାତୃଶକ୍ତିଙ୍କ ସଶକ୍ତିକରଣକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଯାଜପୁରରେ 18,00,000 ହିତାଧିକାରୀଙ୍କୁ କଲେ ସୁଭଦ୍ରା ସହାୟତା ବଣ୍ଟନ। ଦିଲ୍ଲୀ ବିଧାନସଭା ନିର୍ବାଚନରେ 65 ଆସନର ଫଳାଫଳ ଘୋଷଣା। ଏବଂ ରାତି ପାହିଲେ ଭାରତ ଇଂଲଣ୍ଡ ମ୍ୟାଚ୍, ଆଜି ବାରବାଟୀ ଷ୍ଟାଡିୟମ୍ରେ ଭାରତୀୟ ଦଳର ଅଭ୍ୟାସ ଜାରି। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଭିତ୍ତିଭୂମି, ଗମନାଗମନ, ସାମାଜିକ ସୁରକ୍ଷା ଆଦି କ୍ଷେତ୍ର ସମ୍ପର୍କିତ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ପକ୍କା ଘର ପ୍ରଦାନ କରାଯିବ। ଏ ନେଇ ମୋଟ 7,550 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଜୁଡିସିଆଲ ଷ୍ଟାଫ୍ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ ନିୟମ 2008 ସଂଶୋଧନ କରିବା ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ 314 ବ୍ଲକ୍ରେ ଷ୍ଟାଡିୟମ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ ମିଳିଛି। ଏଥିପାଇଁ ପର୍ଯ୍ୟାୟକ୍ରମେ 5 4,124 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗମନାଗମନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ନଦୀ ଉପରେ ନୂତନ ସେତୁ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟର ମାତୃଶକ୍ତିଙ୍କ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ଦେଇ ସୁଭଦ୍ରା ଯୋଜନାର ସଫଳ ରୂପାୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଯାଜପୁର ଜିଲ୍ଲାରେ ଆଜି ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ପ୍ରଦାନ କରି ଶ୍ରୀ ମାଝୀ କହିଛନ୍ତି, ମହିଳାଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସୁଭଦ୍ରା ସହାୟତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିକଶିତ ଓଡ଼ିଶା ପାଇଁ ସରକାର ଯେଉଁ ପରିକଳ୍ପନା କରିଛନ୍ତି ତାହା ମହିଳାମାନଙ୍କ ଉଦ୍ୟମ ଓ ଯୋଗଦାନରେ ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ 18,00,000 ଉର୍ଦ୍ଧ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନାରେ ଅର୍ଥ ହସ୍ତାନ୍ତର କରାଯାଉଛି। ଏହି ଅର୍ଥ ବଣ୍ଟନ ପରେ ରାଜ୍ୟରେ ହିତାଧିକାରୀଙ୍କ ସଂଖ୍ୟା 98,00,000 ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,
7 98,00,000 ମହିଳାଙ୍କ ପାଖେ 4,915 କୋଟି ଟଙ୍କା ପଠାଇଛି। ମହିଳା ସଶକ୍ତିକରଣର ଏକ ନୂଆ ଗାଥା ସୁଭଦ୍ରା ହେବ। 98,00,000 ଲୋକଙ୍କ ପାଖେ ସୁଭଦ୍ରା ଯୋଜନା ପହଞ୍ଚିବ।
ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଏକ ପ୍ରାଚୀନ ପୁଷ୍କରିଣୀ ବ୍ୟାସ ସରୋବର ପ୍ରକଳ୍ପର ଉଦ୍ଘାଟନ ସହ ବ୍ୟାସନଗରଠାରେ ନବନିର୍ମିତ ଟାଉନ୍ ହଲ୍ର ଶୁଭାରମ୍ଭ କରିଛନ୍ତି। ସହରର କିଆନଈ ଛକଠାରେ ଥିବା ଯଦାତିକେଶରୀ ଭେଷଜ ମହାବିଦ୍ୟାଳୟର ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ରୋଗୀ ଚିକିତ୍ସା ପାଇଁ 500 ଶଯ୍ୟା ଉପଲବ୍ଧ ଅଛି। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସରମାଝୀ ଯାଜପୁର ଜିଲ୍ଲା ମହୋତ୍ସବ ଯଜାତି ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ମହୋତ୍ସବ 5 ଧରି ଚାଲିବ। ରାଜ୍ୟପାଳ ତଥା କୁଳପତି ଡକ୍ଟର ହରିବାବୁ କମ୍ଭମ୍ପାଟି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିଏସ୍ଏସ୍ୟୁଟି ବୁର୍ଲାର ନୂତନ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ପ୍ରଫେସର ସାହୁ ବର୍ତ୍ତମାନ ଏକ ବୈଷୟିକ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଶିକ୍ଷାଦାନ ସହ ସେ ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ଡ ଅଫ୍ ଷ୍ଟଡିଜ୍ର ଅଧ୍ୟକ୍ଷ, ଏକାଡେମୀ କାଉନ୍ସିଲ୍ର ସଦସ୍ୟ ଭାବେ ତାଙ୍କର ବିଭିନ୍ନ ପ୍ରଶାସନିକ ଅଭିଜ୍ଞତା ରହିଛି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ଫଳାଫଳ ପ୍ରକାଶ ପାଇଛି। ଆଜି 3 ପରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ 65 ଆସନର ଫଳାଫଳ ଘୋଷଣା ହୋଇଛି। ସେଥିମଧ୍ୟରୁ ବିଜେପି 44 ଆସନରେ ବିଜୟୀ ହୋଇଥିବା ବେଳେ 4 ଆସନରେ ଆଗୁଆ ରହିଛି। ସେହିପରି ଆମ୍ ଆଦ୍ମୀ ପାର୍ଟି 21 ଆସନରେ ବିଜୟ ଲାଭ କରିଥିବା ବେଳେ 2 ଆସନରେ ଆଗୁଆ ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ କୌଣସି ଆସନରେ ବିଜୟ ଲାଭ କରିପାରିନାହିଁ। ବିଜେପିର ପ୍ରମୁଖ ବିଜେତା ମଧ୍ୟରୁ ନୂଆଦିଲ୍ଲୀ ଆସନରେ ପ୍ରଭେଶ ସାହିବ ସିଂହ, ଜୁଙ୍ଗାପୁରର ତରବିନ୍ଦର ସିଂହ ମରୱା, କରୱାଲ ନଗରରୁ କପିଲ ମିଶ୍ର, ରାଜୌରି ଗାର୍ଡେନ୍ରୁ ମଞ୍ଜିନ୍ଦର ସିଂହ ସିର୍ସା, ଗାନ୍ଧୀନଗରରୁ ଅରବିନ୍ଦର ସିଂହ ଲଭ୍ଲି, ଗ୍ରେଟର କୈଳାସରୁ ଶିଖା ରାୟ ପ୍ରମୁଖ ବିଜୟ ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 10 ତାରିଖ ସୋମବାର ଦିନ ପୂର୍ବାହ୍ନ 11ଟା ସମୟରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ପରୀକ୍ଷା ପେ ଚର୍ଚ୍ଚା 2025 8ଟି ପର୍ଯ୍ୟାୟ ଉପରେ ପର୍ଯ୍ୟବେସିତ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମ ଆଲୋଚନା ସିଧାସଳଖ ଭାବେ ଦୂରଦର୍ଶନ, ସ୍ୱୟଂ ପ୍ରଭା, ପିଏମ୍ ଓ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଶିକ୍ଷା ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ଶିକ୍ଷାନୀତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ବାଚସ୍କତି ସୁରମା ପାଢ଼ୀ କହିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟର 47ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀମତୀ ପାଢ଼ୀ ସ୍କାର୍ଟ ଶ୍ରେଣୀଗୃହ, ଶୈକ୍ଷିକ ଭିଭିଭୂମିର ବିକାଶ, ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି। ସରକାରୀ ଧନ୍ଦାମୂଳକ ଗୃହ ନିର୍ମାଣ, ରଣପୁରରେ ଆଦର୍ଶ ଶ୍ମଶାନ ସହ ଏକାଧିକ ପ୍ରକଳ୍ପକୁ ବାଚସ୍କତି ଉଦ୍ଘାଟନ କରିଛନ୍ତି। ସେହିଭଳି ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ପରିସରରେ 15 ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଫାଇଲେରିଆ ନିରାକରଣ ଅଭିଯାନରେ ନୟାଗଡ଼ ଜିଲ୍ଲାରେ ଆସନ୍ତା ସୋମବାର 10 ତାରିଖଠାରୁ 19 ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ପ୍ରତି ଘରକୁ ଯାଇ ଔଷଧ ପ୍ରଦାନ କରିବେ। ଗର୍ଭବତୀ, 2 ବର୍ଷରୁ କମ୍ ବୟସର ଶିଶୁ ଓ ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯିବ ନାହିଁ ବୋଲି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବନମାଳୀ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, ଦଶପଲ୍ଲା ବ୍ଲକ୍ରେ ଫାଇଲେରିଆ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଅଞ୍ଚଳବାସୀଙ୍କୁ ଔଷଧ ସେବନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ନୟାଗଡ଼ ପୌର ପରିଷଦ ପକ୍ଷରୁ ସହରର ଉଠା ଦୋକାନୀମାନଙ୍କୁ ନେଇ ପିଏମ୍ ସ୍ୱନିଧି ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 712 ଜଣ ଉଠା ଦୋକାନୀ ବର୍ତ୍ତମାନ ସୁଦ୍ଧା ଅନ୍ଲାଇନ୍ରେ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ 380 ଜଣଙ୍କୁ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦିଆଯିବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ପୌରାଧ୍ୟକ୍ଷା ନିରୁପମା ଖଟେଇ କହିଛନ୍ତି। ଏହି କାର୍ଯ୍ୟକ୍ରମରେ 18ରୁ 40 ବର୍ଷ ବୟସ ବ୍ୟକ୍ତିବିଶେଷଙ୍କୁ ଅଟଳ ପେନ୍ସନ୍ ଯୋଜନାରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଝିଅମାନଙ୍କ ପାଇଁ ସରକାରଙ୍କ ସୁଦକ୍ଷ ବୃତ୍ତିରେ ରହିଥିବା ସୁବିଧା ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟଠାରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସମାଜରେ ମହିଳାଙ୍କୁ ସମାନ ଅଧିକାର ଦେବା ଆଦି ପ୍ରସଙ୍ଗ ଉପରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ସରକାରଙ୍କ ଅଧ୍ୟୟିକା ଯୋଜନାରେ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଡିଓ ଯୁଧିଷ୍ଠିର ମେହେର ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲି ଭାରତ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏନେଇ ଆଜି ଭାରତୀୟ ଦଳ ଷ୍ଟାଡିୟମରେ ପହଞ୍ଚ ଅଭ୍ୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ ଦେଖିବା ପାଇଁ ଷ୍ଟାଡିୟମ ପରିସରରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ 50 ପ୍ଲାଟୁନ୍ ପୁଲିସ୍ ଫୋର୍ସକୁ ନିୟୋଜିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଓସିଏ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବା ସହ ସମସ୍ତ ବନ୍ଦୋବସ୍ତର ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଅନ୍ତୋଦୟ ଯୋଜନାରେ 2,25,000 ନୂତନ ପକ୍କା ଘର ନିର୍ମାଣ ନେଇ କ୍ୟାବିନେଟ୍ରେ ନିଷ୍ପତ୍ତି। କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ 314ଟି ବ୍ଲକ୍ରେ ନିର୍ମାଣ ହେବ ଷ୍ଟାଡିୟମ୍। ରାଜ୍ୟରେ ମାତୃଶକ୍ତିଙ୍କ ସଶକ୍ତିକରଣକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଯାଜପୁରରେ 18 ଲକ୍ଷ ହିତାଧିକାରୀଙ୍କୁ କଲେ ସୁଭଦ୍ରା ସହାୟତା ବଣ୍ଟନ। ଦିଲ୍ଲୀ ବିଧାନସଭା ନିର୍ବାଚନରେ 65ଟି ଆସନର ଫଳାଫଳ ଘୋଷଣା। ଏବଂ ରାତି ପାହିଲେ ଭାରତ ଇଂଲଣ୍ଡ ମ୍ୟାଚ୍, ଆଜି ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳର ଅଭ୍ୟାସ ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।